ओम शांति। 26/7/2025 प्रातः मुरली मिठे बच्चे एही संगम जुग विकर्म विनाश करिवार जुग एही जुगरे तुम मानंकु कोनोसे विकर्म करिवार नहीं पवित्र निश्चिंत हेबाकु पड़िबो। प्रश्न इंद्रिय सुखर अनुभव केउं संतान माने करि पारिबे? उत्तर जेउ माने अविनाशी ज्ञान रत्न रे भरपूर अटंती सही मानंकु ही अतिंद्रिय सुखर अनुभव होई पारिबो। जेउ माने जेते ज्ञान को जीवन रे धारण करिबे से माने सेते धनवान हेबे। जदि ज्ञान रत्न रो धारणा हेउ नाही तेबे गरीब कुहा जीवो। बाबा तुम मानंकु अतीत वर्तमान एवं भविष्यतर ज्ञान दे त्रिकाल दर्शी करै देउछन्ते। गीत ओम नमो शिवाय ओम शांति। अतीत ही वर्तमान रो रूप देखाई थाए पुणि एही वर्तमान मध्य अतीत होई जीवो। ए सबो गायन अतीतर करुछन्ते। वर्तमान तुमे पुरुषोत्तम संगम जुगरे अछ। पुरुषोत्तम अक्षर निश्चय लेखिबा उचित। तुमे वर्तमान को देखुछ जहाँ अतीतर गायन रहिछि ताहा एबे वास्तवरे हेउछि। एथिरे कोनोसी संशय आणिबा अनुचित। पिला माने जानिछन्ति संगम जुग मध्य अछि कली जुगर अंत मध्य हेउछि। वास्तवरे 5000 वर्ष पूर्वरु संगम जुग अतीत होई जाइछि। एबे पुणि अतिक्रम हेउछे। एबे बाबा आसिछन्ति जहाँ अतीत होइगलाणि ताहा पुणि भविष्यतरे हेबो। बाबा राजयोग सिखाउछन्ति पुणि सत्य जुगरे राज्य पाइबु। वर्तमान संगम जुग एही कथा तुममानंकर व्यतीत केही जानि नाहन्ते। तुमे प्रत्यक्ष रूपे राजयोग सिखुछ। एहा अति सहज अटे। छोट बड़ जेउं संतान माने मध्य अछन्ति समस्तंकु गोटिए मुख्य कथा निश्चय बुझिबाकु हेब जे बाबंकु मने पकाओ तेबे विकर्म विनाश हेब। वर्तमान विकर्म विनाश हेबार समय अटे। तेणु एपरि किए थिब जिए पुणि विकर्म करिबे किंतु माया विकर्म कराई देउछि। बाबुछन्ति मायार चापुड़ा लागिगला मो द्वारा बहुत बड़ भूल होइगला। बाबांकु डाकुछन्ति हे पति तपावन आस। तेणु बाबा आसिछन्ति पवित्र करिबा पई। तुमे पवित्र हेबा दरकार ना। ईश्वरंकर होइ पुणि पतित हेबा अनुचित। सत्य जुगरे समस्ते पवित्र थिले। एही भारत ही पवित्र थिला। गायन मध्य करुछन्ति निर्विकारी दुनिया एवं विकारी दुनिया ताहा संपूर्ण निर्विकारी। आमे विकारी अटू काहिंकि ना आमे विकारग्रस्त हेउछु। विश्वर नाम ही हेउछि विकार। पतित माने ही डाकुछन्ति आसी पवित्र कर। क्रोधित एपरि डाकु नाहन्ते। बाबा मध्य पुणे ड्रामार प्लान अनुसारे आसुछन्ति। एथिरे टिकिए हेले मध्य फरक पड़ी पारिब नाही। जहाँ अतीत होई जाइछि ताहा पुणि वर्तमान हेबाकु जाउछि। बाबा अतीत वर्तमान भविष्यत को जानिछन्ति तेणु तांकु ही त्रिकाल दर्शी कुहा जाउछि। एही कथा मने रखिबाकु हेबो। एहा बहुत मेहनतर कथा अटे किंतु घड़ी को घड़ी भूली जाउछन्ति। नचेत तुमे केते अतीन्द्रिय सुखरे रहिबा उचित। तुमे माने एठारे अविनाशी ज्ञान धन द्वारा बहुत बहुत साहूकार हेउछ। जहार जेतिकि धारणा सही अनुसारे साहूकार हेउछन्ति किंतु ताहा नुआ दुनिया पई। तुमे माने जानिछ आमे जहा किछे करुछु ता भविष्यत नुआ दुनिया पई। बाबा आसिछन्ति ही नुआ दुनियार स्थापना करि पुरणा दुनियार विनाश करिबा पई। ए सबु अल्प पूर्व सदृश ही हेब। तुमे ए सबु देखिबो। प्राकृतिक विपर्यय मध्य हेब। भूमिकंप हेब। सबु किछि विनाश होइ जेबो। भारत रे केते भूमिकंप हेब मु त कहू छि ताहा त निश्चिंत हेब। अल्प पूर्वरु मध्य होइथिला सेथि पई त कहू छन्ति सुनार द्वारिका तळकु चली जाइ छे। पिला माने ए कथा को भल भाव रे बुद्धि रे रखिबा उचित जे आमे 5000 वर्ष पूर्वरु मध्य एही ज्ञान नैथिलु। एथिरे टिकिए भी व्यक्तिकर्म नाही। बाबा तो 5000 वर्ष पूर्वे मध्य आमे ए ज्ञान आपण मानंको ठारु नैथिलु। ଆମେ ଅନେକ ଥର ଆପଣମାନଙ୍କଠାରୁ ସମ୍ପତ୍ତି ନେଉଛୁ ଯାହାର ଗଣନା ହୋଇପାରିବ ନାହିଁ। କେତେ ଥର ତୁମେମାନେ ବିଶ୍ୱର ମାଲିକ ହେଉଛ, ପୁଣି ଫକୀର ହେଉଛ। ବର୍ତ୍ତମାନ ଭାରତ ପୁରା ଫକୀର ହୋଇଯାଇଛେ। ତୁମେ ଡ୍ରାମାର ପ୍ଲାନ ଅନୁସାରେ ମଧ୍ୟ ଲେଖୁଛ। ସେମାନେ ଡ୍ରାମା ଅକ୍ଷର କହୁନାହାନ୍ତି, ତାଙ୍କର ନିଜସ୍ୱ ପ୍ଲାନ ରହିଛି। ତୁମେମାନେ କହୁଛ ଡ୍ରାମାର ପ୍ଲାନ ଅନୁସାରେ 5000 ବର୍ଷ ପୂର୍ବ ଭଳି ଆମେ ପୁନର୍ବାର ସ୍ଥାପନା କରୁଛୁ। କଳ୍ପ ପୂର୍ବରୁ ଯେଉଁ କର୍ତ୍ତବ୍ୟ କରିଥିଲୁ ତାହା ପୁଣି ଏବେ ମଧ୍ୟ ଶ୍ରୀମତ ଆଧାରରେ କରୁଛୁ। ଶ୍ରୀମତ ଦ୍ୱାରା ହିଁ ଶକ୍ତି ନେଉଛୁ। ଶିବଶକ୍ତି ନାମ ମଧ୍ୟ ରହିଛି ନା, ତେଣୁ ତୁମେମାନେ ହେଉଛ ଶିବଶକ୍ତି ଦେବୀ, ଯେଉଁମାନଙ୍କର ପୂଜା ମନ୍ଦିରରେ ହେଉଛି। ତୁମେ ଦେବୀମାନେ ହିଁ ବିଶ୍ୱର ରାଜ୍ୟ ପ୍ରାପ୍ତ କରୁଛ। ଜଗଦମ୍ବାକୁ ଦେଖ, ତାଙ୍କର କେତେ ପୂଜା କରାଯାଉଛେ, ଅନେକ ନାମ ରଖିଦେଇଛନ୍ତି। ସେ ତ ଜଣେ ହିଁ ଅଟନ୍ତି ନା, ଯେପରି ବାପ ଏକମାତ୍ର ଶିବ ହିଁ ଅଟନ୍ତି, ତୁମେମାନେ ମଧ୍ୟ ବିଶ୍ୱକୁ ସ୍ୱର୍ଗ କରିବାରେ ସହଯୋଗ ଦେଉଥିବାରୁ ତୁମର ମଧ୍ୟ ପୂଜା ହେଉଛି। ଅନେକ ଦେବୀ ରହିଛନ୍ତି, ଲକ୍ଷ୍ମୀଙ୍କର କେତେ ପୂଜା କରୁଛନ୍ତି। ଦୀପାବଳି ଦିନ ମହାଲକ୍ଷ୍ମୀଙ୍କର ପୂଜା କରିଥାନ୍ତି, ସେ ହେଉଛନ୍ତି ମୁଖ୍ୟ। ମହାରାଜା ମହାରାଣୀଙ୍କୁ ମିଶାଇ ମହାଲକ୍ଷ୍ମୀ କହିଦେଉଛନ୍ତି, ସେଥିରେ ଲକ୍ଷ୍ମୀ ନାରାୟଣ ଉଭୟ ଆସିଯାଉଛନ୍ତି। ଆମେ ମଧ୍ୟ ମହାଲକ୍ଷ୍ମୀଙ୍କର ପୂଜା କରିଥିଲୁ, ଧନ ବୃଦ୍ଧି ହେଲେ ବୁଝିଯାଆନ୍ତି ଯେ ମହାଲକ୍ଷ୍ମୀଙ୍କର କୃପା ହେଲା। ପ୍ରତ୍ୟେକ ବର୍ଷ ପୂଜା କରିଥାନ୍ତି, ଆଚ୍ଛା ତାଙ୍କଠାରୁ ଧନ ମାଗିଥାନ୍ତି। ସଙ୍ଗମ ଯୁଗର ଦେବୀମାନଙ୍କ ଠାରୁ କ'ଣ ମାଗିବେ? ତୁମେମାନେ ସଙ୍ଗମ ଯୁଗୀ ଦେବୀ ସ୍ୱର୍ଗର ବରଦାନ ଦେଉଛ। ମନୁଷ୍ୟମାନଙ୍କୁ ଏ କଥା ଜଣା ନାହିଁ ଯେ ଦେବୀମାନଙ୍କ ଠାରୁ ସ୍ୱର୍ଗର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ତୁମେମାନେ ଦେବୀ ଅଟ ନା, ମନୁଷ୍ୟମାନଙ୍କୁ ଜ୍ଞାନ ଦାନ କରୁଛ, ଯାହାଦ୍ୱାରା ସବୁ କାମନା ପୂର୍ଣ୍ଣ କରିଦେଉଛ। ରୋଗ ଆଦି ହେଲେ ଦେବୀମାନଙ୍କୁ ରୋଗମୁକ୍ତ କରିବା ପାଇଁ କହିଥାନ୍ତି ଓ ନିଜର ରକ୍ଷାର ମାଗୁଣୀ କରିଥାନ୍ତି। ଅନେକ ପ୍ରକାରର ଦେବୀ ରହିଛନ୍ତି, ତୁମେ ହେଉଛ ସଙ୍ଗମ ଯୁଗର ଶିବ ଶକ୍ତି ଦେବୀ। ତୁମେ ହିଁ ସ୍ୱର୍ଗର ବରଦାନ ଦେଉଛ, ବାବାଙ୍କ ସହିତ ପିଲାମାନେ ମଧ୍ୟ ଦେଉଛନ୍ତି। ମହାଲକ୍ଷ୍ମୀଙ୍କୁ ଦେଖାଇ ନାରାୟଣଙ୍କୁ ଗୁପ୍ତ କରି ଦେଉଛନ୍ତି। ବାବା ତୁମର କେତେ ପ୍ରଭାବ ବଢ଼ାଉଛନ୍ତି। ଦେବୀମାନେ 21 ଜନ୍ମ ପାଇଁ ସୁଖର ସବୁ କାମନା ପୂର୍ଣ୍ଣ କରୁଛନ୍ତି। ମହାଲକ୍ଷ୍ମୀଙ୍କ ଠାରୁ ଧନ ମାଗୁଛନ୍ତି, ଧନ ନିମନ୍ତେ ହିଁ ମନୁଷ୍ୟ କର୍ମଧନ୍ଦା କରୁଛନ୍ତି। ତୁମକୁ ତ ବାବା ଆସି ସାରା ବିଶ୍ୱର ମାଲିକ କରାଇ ଅସରନ୍ତି ଧନ ଦେଉଛନ୍ତି। ଶ୍ରୀଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ, ଏବେ କାଙ୍ଗାଳ ହୋଇଯାଇଛନ୍ତି। ତୁମେମାନେ ଜାଣିଛ ରାଜସ୍ୱ କଲେ ପୁଣି କିପରି ଧୀରେ ଧୀରେ ଅବରୋହଣ କଳା ହେଉଛି, ପୁନର୍ଜନ୍ମ ନେଇ ନେଇ କଳା କମ୍ ହୋଇ ହୋଇ ଏବେ ଦେଖ କିପରି ଅବସ୍ଥା ହୋଇଛି। ଏହା ମଧ୍ୟ ନୂଆ କଥା ନୁହେଁ, ପ୍ରତ୍ୟେକ 5000 ବର୍ଷରେ ଥରେ ଚକ୍ର ଘୁରୁଛି। ବର୍ତ୍ତମାନ ଭାରତ କେତେ କଙ୍ଗାଳ ହୋଇଯାଇଛି, ଏହା ରାବଣ ରାଜ୍ୟ ଅଟେ। ଭାରତ କେତେ ଶ୍ରେଷ୍ଠ ନମ୍ବର 1 ଥିଲା, ଏବେ ଶେଷ ନମ୍ବରରେ ଅଛି। ଶେଷକୁ ନ ଆସିଲେ ପୁଣି ନମ୍ବର 1ରେ କିପରି ଯିବେ? ହିସାବ ରହିଛି ନା, ଧୈର୍ଯ୍ୟର ସହିତ ବିଚାର ସାଗର ମନ୍ଥନ କଲେ ସବୁ କଥା ସ୍ୱତଃ ବୁଦ୍ଧିରେ ଆସିଯିବ। କେତେ ମଧୁର କଥା ଅଟେ, ବର୍ତ୍ତମାନ ତ ତୁମେମାନେ ସାରା ସୃଷ୍ଟି ଚକ୍ର ଜାଣିଗଲଣି। କେବଳ ସ୍କୁଲରେ ପାଠ ପଢ଼ାଯାଏ ନାହିଁ, ଶିକ୍ଷକ ମଧ୍ୟ ବିଷୟବସ୍ତୁ ଘରେ ପଢ଼ିବାକୁ ଦେଇଥାନ୍ତି, ଯାହାକୁ ହୋମୱାର୍କ କୁହାଯାଏ। ବାବା ମଧ୍ୟ ତୁମକୁ ହୋମୱାର୍କ ଦେଉଛନ୍ତି, ଦିନରେ ଧନ୍ଦା ଆଦି କର, ଶରୀର ନିର୍ବାହ ତ କରିବାକୁ ହିଁ ପଡ଼ିବ। ଅମୃତ ବେଳରେ ତ ସମସ୍ତଙ୍କୁ ଫୁର୍ସତ ମିଳିଥାଏ, ଭୋର 2-3 ସମୟ ବହୁତ ଭଲ, ସେ ସମୟରେ ଉଠି ବାବାଙ୍କୁ ସ୍ନେହର ସହିତ ମନେ ପକାଅ। ଏହି ବିକାର ହିଁ ତୁମକୁ ଆଦି ମଧ୍ୟନ୍ତ ଦୁଃଖ ଦେଉଛି। ରାବଣଙ୍କୁ ଜଳାଉଛନ୍ତି, କିନ୍ତୁ ଏହାର ଅର୍ଥ କିଛି ହେଲେ ଜାଣିନାହାନ୍ତି। ବାସ୍, କେବଳ ପରମ୍ପରାରୁ ରାବଣଙ୍କୁ ଜଳାଇବାର ପ୍ରଥା ଚାଲି ଆସିଛି। ଡ୍ରାମା ଅନୁସାରେ ଏହା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି, ରାବଣକୁ ମାରି ଆସୁଛନ୍ତି, କିନ୍ତୁ ରାବଣ ମରୁନାହିଁ। ଏବେ ତୁମେ ଜାଣିଛ ଯେ ଏହି ରାବଣକୁ ଜଳାଇବା ବନ୍ଦ କେବେ ହେବ। ତୁମେ ଏବେ ପ୍ରକୃତ ସତ୍ୟ ନାରାୟଣଙ୍କର କଥା ଶୁଣୁଛ। ତୁମେ ଜାଣିଛ ଯେ ଆମକୁ ଏବେ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି। ବାବାଙ୍କୁ ନ ଜାଣିବା କାରଣରୁ ହିଁ ସମସ୍ତେ ନିର୍ଧନ ହୋଇଯାଇଛନ୍ତି। ବାବା ଯିଏକି ଭାରତକୁ ସ୍ୱର୍ଗ କରୁଛନ୍ତି, ତାଙ୍କୁ ମଧ୍ୟ ଜାଣିନାହାନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ସିଡ଼ିରେ ତଳକୁ ଓହ୍ଲାଇ ତମ ପ୍ରଧାନ ହେଲେ ଯାଇ ବାବା ଆସିବେ, କିନ୍ତୁ ନିଜକୁ କେହି ତମ ପ୍ରଧାନ ଭାବୁନାହାନ୍ତି। ବାବା କହୁଛନ୍ତି, ବର୍ତ୍ତମାନ ସମଗ୍ର ବୃକ୍ଷର ଛିର୍ଣ୍ଣବିର୍ଣ୍ଣ ଅବସ୍ଥା ହୋଇଗଲାଣି। ଏଠାରେ କେହି ଜଣେ ହେଲେ ସତୋପ୍ରଧାନ ନାହାନ୍ତି। ସୁଖଧାମ ଏବଂ ଶାନ୍ତିଧାମରେ ସତୋପ୍ରଧାନ ହେବେ ବର୍ତ୍ତମାନ ତମ ପ୍ରଧାନ ଅଟନ୍ତି। ବାବା ହିଁ ଆସି ତୁମକୁ ଅଜ୍ଞାନର ନିଦ୍ରାରୁ ଜାଗୃତ କରୁଛନ୍ତି। ତୁମେ ପୁଣି ଅନ୍ୟମାନଙ୍କୁ ଜାଗ୍ରତ କରୁଛ, ଜାଗ୍ରତ ମଧ୍ୟ ହେଉଛନ୍ତି। ମନୁଷ୍ୟ ମରିଗଲେ ଦୀପ ଜଳାଇଥାନ୍ତି ଆଲୋକକୁ ଆସିବା ପାଇଁ, ବର୍ତ୍ତମାନ ଘୋର ଅନ୍ଧକାର ହୋଇଯାଇଛି। ଆତ୍ମାମାନେ ସ୍ୱତଃ ନିଜର ଘରକୁ ଫେରି ଯାଇପାରିବେ ନାହିଁ। ଯଦିଓ ଇଚ୍ଛା ହେଉଛି ଯେ ଦୁଃଖରୁ ମୁକ୍ତ ହେବୁ, କିନ୍ତୁ ଜଣେ ହେଲେ ମୁକ୍ତ ହୋଇପାରିବେ ନାହିଁ। ଯେଉଁ ସନ୍ତାନମାନଙ୍କୁ ପୁରୁଷୋତ୍ତମ ସଙ୍ଗମ ଯୁଗର ସ୍ମୃତି ରହୁଛି, ସେହି ଜ୍ଞାନ ରତ୍ନ ଦାନ କରିବା ବିନା ରହିପାରିବେ ନାହିଁ। ଯେପରି ମନୁଷ୍ୟ ପୁରୁଷୋତ୍ତମ ମାସରେ ବହୁତ ଦାନ ପୁଣ୍ୟ କରିଥାନ୍ତି, ସେହିପରି ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ତୁମକୁ ଜ୍ଞାନ ରତ୍ନର ଦାନ କରିବାକୁ ହେବ। ଏ କଥା ମଧ୍ୟ ଜାଣିଛ ଯେ ଏଠାରେ ସ୍ୱୟଂ ପରମପିତା ପରମାତ୍ମା ପାଠ ପଢ଼ାଉଛନ୍ତି, କୃଷ୍ଣଙ୍କର କଥା ନୁହେଁ। କୃଷ୍ଣ ତ ହେଉଛନ୍ତି ସତ୍ୟଯୁଗର ପ୍ରଥମ ରାଜକୁମାର, ସେ ପୁଣି ପୁନର୍ଜନ୍ମ ନେଇ ଆସୁଛନ୍ତି। ବାବା ଅତୀତ ବର୍ତ୍ତମାନ ଭବିଷ୍ୟତର ରହସ୍ୟ ମଧ୍ୟ ବୁଝାଉଛନ୍ତି। ତୁମେ ତ୍ରିକାଳଦର୍ଶୀ ହେଉଛ, ବାବାଙ୍କ ବିନା ଆଉ କେହି ତ୍ରିକାଳଦର୍ଶୀ କରିପାରିବେ ନାହିଁ। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ବାବାଙ୍କ ପାଖରେ ହିଁ ଅଛି, ସେଥିପାଇଁ ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି। ସର୍ବୋଚ୍ଚ ଭଗବାନଙ୍କର ହିଁ ଗାୟନ ରହିଛି, ସେ ହିଁ ରଚୟିତା ଅଟନ୍ତି। ହେଭିନ୍ଲି ଗଡ୍ ଫାଦର ଅକ୍ଷର ବହୁତ କ୍ଲିୟର ଅଟେ, ଯିଏକି ସ୍ୱର୍ଗର ସ୍ଥାପନା କରୁଛନ୍ତି। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ ଆସିଲେ କ'ଣ କଲେ ଏ କଥା କିଛି ବି ଜାଣିନାହାନ୍ତି। ଜୟନ୍ତୀର ଅର୍ଥ ହିଁ ଜାଣିନାହାନ୍ତି, ତେଣୁ ଜୟନ୍ତୀ ପାଳନ କରି କ'ଣ କରିବେ। କିନ୍ତୁ ଏସବୁ ମଧ୍ୟ ଡ୍ରାମାରେ ରହିଛି। ବର୍ତ୍ତମାନ ହିଁ ତୁମେମାନେ ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣୁଛ, ଆଉ କେହି କେବେ ଜାଣିପାରିବେ ନାହିଁ। ପୁଣି ଯେତେବେଳେ ସଙ୍ଗମରେ ବାବା ଆସିବେ ସେତେବେଳେ ହିଁ ଜାଣିବ। ଏବେ ତୁମର ସ୍ମୃତି ଆସୁଛି, ଏହି 84 ଜନ୍ମର ଚକ୍ର କିପରି ଘୁରୁଛି, ଭକ୍ତି ମାର୍ଗରେ କ'ଣ ଅଛି, ଏହା ଦ୍ୱାରା ତ କିଛି ବି ମିଳୁନାହିଁ। କେତେ ଭକ୍ତମାନେ ଭିଡ଼ରେ ଧକ୍କା ଖାଇବାକୁ ଯାଉଛନ୍ତି, ବାବା ସେଥିରୁ ତୁମମାନଙ୍କୁ ମୁକ୍ତ କରିଦେଲେ। ବର୍ତ୍ତମାନ ତୁମେମାନେ ଜାଣିଛ ଯେ ଆମେ ଶ୍ରୀମତ ଅନୁସାରେ ପୁନର୍ବାର ଭାରତକୁ ଶ୍ରେଷ୍ଠ କରୁଛୁ। ଶ୍ରୀମତ ଦ୍ୱାରା ହିଁ ଶ୍ରେଷ୍ଠ ହେଉଛନ୍ତି, ଯେଉଁ ଶ୍ରୀମତ ସଙ୍ଗମ ଯୁଗରେ ହିଁ ମିଳୁଛେ। ତୁମେମାନେ ଯଥାର୍ଥ ଭାବରେ ଜାଣୁଛ ଯେ ଆମେ କ'ଣ ଥିଲୁ ଏବଂ କିପରି ଏଭଳି ହେଲୁ, ଏବେ ପୁଣି ପୁରୁଷାର୍ଥ କରୁଛୁ। ପିଲାମାନେ ଯଦି ପୁରୁଷାର୍ଥ କରି କେବେ ଫେଲ୍ ହୋଇଗଲେ, ତେବେ ବାବାଙ୍କୁ ସମାଚାର ଦିଅ, ବାବା ପୁନର୍ବାର ଉନ୍ନତି ହେବା ପାଇଁ ସାବଧାନୀ ଦେବେ। କେବେ ବି ଫେଲ୍ ହୋଇ ବସି ଯାଅ ନାହିଁ, ପୁନର୍ବାର ଛିଡ଼ା ହୋଇଯାଅ, ଔଷଧ ଖାଅ। ସର୍ଜନ ତ ବସିଛନ୍ତି ନା, ବାବା ବୁଝାଉଛନ୍ତି। 5 ମହଲା ଏବଂ 2 ମହଲାରୁ ପଡ଼ିବାରେ ବହୁତ ଫରକ ରହିଛି। କାମ ବିକାର ହେଉଛି 5 ମହଲା, ସେଥିପାଇଁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ସେ ତୁମକୁ ପତିତ କରିଛେ, ଏବେ ପାବନ ହୁଅ। ପତିତ ପାବନ ବାବା ହିଁ ଆସି ତୁମମାନଙ୍କୁ ପାବନ କରାଉଛନ୍ତି ଏବଂ ତାହା ନିଶ୍ଚିନ୍ତ ସଙ୍ଗମରେ କରିବେ। କଳିଯୁଗର ଶେଷ ଏବଂ ସତ୍ୟ ଯୁଗର ଆଦି ଏହା ହେଉଛି ସଙ୍ଗମ। ପିଲାମାନେ ଜାଣିଛନ୍ତି ବାବା ଏଠାରେ ଚାରା ଲଗାଉଛନ୍ତି, ପୁଣି ପୁରା ବୃକ୍ଷ ଏଠାରେ ବଢ଼ିବ। ବ୍ରାହ୍ମଣମାନଙ୍କର ବୃକ୍ଷ ବୃଦ୍ଧି ହୋଇ ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀରେ ଯାଇ ସୁଖଭୋଗ କରିବେ। ବାବା କେତେ ସହଜ ଭାବରେ ବୁଝାଉଛନ୍ତି। ଆଚ୍ଛା, ପଢ଼ିବା ପାଇଁ ମୁରଲି ମିଳୁନାହିଁ ତ ବାବାଙ୍କୁ ମନେ ପକାଅ। ଏହି କଥା ବୁଦ୍ଧିରେ ପକା କର ଯେ ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ କହୁଛନ୍ତି, ମୋତେ ମନେ ପକାଇଲେ ତୁମେମାନେ ବିଷ୍ଣୁ କୂଳକୁ ଚାଲିଯିବ। ତେବେ ଏସବୁର ଆଧାର ପୁରୁଷାର୍ଥ ଉପରେ ରହିଛେ। କଳ୍ପ କଳ୍ପ ଯାହା ପୁରୁଷାର୍ଥ କରିଛ ତାହା ହିଁ ଚାଲିବ। ଅଧା କଳ୍ପ ଦେହ ଅଭିମାନୀ ହୋଇଛ, ଏବେ ଦେହି ଅଭିମାନୀ ହେବାର ପୁରା ପୁରୁଷାର୍ଥ କର, ଏଥିରେ ହିଁ ମେହନତ ରହିଛି। ପାଠପଢ଼ା ତ ବହୁତ ସହଜ, ମୁଖ୍ୟ ହେଉଛି ପବିତ୍ର ହେବାର କଥା। ବାବାଙ୍କୁ ଭୁଲିବା ଏହା ତ ବହୁତ ବଡ଼ ଭୁଲ। ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ବାବାକୁ ଭୁଲୁଛ। ଶରୀର ନିର୍ବାହ ଅର୍ଥ ଧନ୍ଦା ଆଦି 8 ଘଣ୍ଟା କର, ବାକି 8 ଘଣ୍ଟା ଯୋଗ କରିବାର ପୁରୁଷାର୍ଥ କରିବା ଉଚିତ। ଏହି ଅବସ୍ଥା ଜଲ୍ଦି ହେବ ନାହିଁ, ଅନ୍ତିମ ସମୟରେ ଯେତେବେଳେ ଏହି ଅବସ୍ଥା ହେବ ସେତେବେଳେ ବିନାଶ ହେବ। କର୍ମାତୀତ ଅବସ୍ଥା ହେଲେ ଏହି ଶରୀର ରହିପାରିବ ନାହିଁ, ଶରୀର ଛାଡ଼ିବାକୁ ହେବ। କାହିଁକି ନା ଆତ୍ମା ପବିତ୍ର ହୋଇଯାଇଛେ ନା। ଯେତେବେଳେ କର୍ମାନୁସାରେ କର୍ମାତୀତ ଅବସ୍ଥା ହୋଇଯିବ ସେତେବେଳେ ଲଢାଇ ଆରମ୍ଭ ହେବ, ସେତେବେଳେ ପର୍ଯ୍ୟନ୍ତ ରିହର୍ସଲ ଚାଲିବ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଏହି ପୁରୁଷୋତ୍ତମ ମାସରେ ଅର୍ଥାତ୍ ସଙ୍ଗମ ଯୁଗରେ ଅବିନାଶୀ ଜ୍ଞାନ ରତ୍ନର ଦାନ କରିବାକୁ ହେବ। ଅମୃତ ବେଳାରେ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ। ଶ୍ରୀମତ ଅନୁସାରେ ଶରୀର ନିର୍ବାହ କରିବା ସହିତ ବାବା ଯେଉଁ ହୋମୱାର୍କ ଦେଇଛନ୍ତି ଅର୍ଥାତ୍ ଗୃହସ୍ଥରେ ରହି ଯେଉଁଭଳି କର୍ମ କରିବାକୁ କହୁଛନ୍ତି ତାହା ମଧ୍ୟ ନିଶ୍ଚିନ୍ତ କରିବାକୁ ହେବ। ଦୁଇ ନମ୍ବର ପଏଣ୍ଟ, ପୁରୁଷାର୍ଥରେ ଯଦି କୌଣସି ବିଘ୍ନ ଆସୁଛି ତେବେ ବାବାଙ୍କୁ ସମାଚାର ଦେଇ ଶ୍ରୀମତ ନେବାକୁ ହେବ। ସର୍ଜନକୁ ସବୁ କଥା ଶୁଣାଇବାକୁ ହେବ। ବିକର୍ମ ବିନାଶ କରିବା ସମୟରେ କୌଣସି ନୂଆ ବିକର୍ମ କରିବା ଉଚିତ ନୁହେଁ। ବରଦାନ, ଅଖଣ୍ଡ ଯୋଗର ବିଧି ଦ୍ୱାରା ଅଖଣ୍ଡ ପୂଜ୍ୟ ହେଉଥିବା ଶ୍ରେଷ୍ଠ ମହାନ ଆତ୍ମା ହୁଅ। ଆଜିକାଲି ଯେଉଁମାନେ ସବୁ ମହାନ ଆତ୍ମା ବୋଲାଉଛନ୍ତି ସେମାନଙ୍କର ନାମ ଅଖଣ୍ଡାନନ୍ଦ ଆଦି ରଖିଦେଉଛନ୍ତି, କିନ୍ତୁ ସବୁଥିରେ ଅଖଣ୍ଡ ସ୍ୱରୂପ ତ ତୁମେମାନେ ହିଁ ଅଟ। ଆନନ୍ଦରେ ମଧ୍ୟ ଅଖଣ୍ଡ, ସୁଖରେ ମଧ୍ୟ ଅଖଣ୍ଡ, କେବଳ ସଙ୍ଗ ଦୋଷରେ ଆସ ନାହିଁ। ଅନ୍ୟମାନଙ୍କର ଅବଗୁଣକୁ ଦେଖୁଥିଲେ ମଧ୍ୟ ଶୁଣୁଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଅ ନାହିଁ, ତେବେ ଏହି ବିଶେଷତା ଆଧାରରେ ତୁମେ ଅଖଣ୍ଡ ଯୋଗୀ ହୋଇଯିବ। ଯେଉଁମାନେ ଅଖଣ୍ଡ ଯୋଗୀ ଅଟନ୍ତି ସେମାନେ ହିଁ ଅଖଣ୍ଡ ପୂଜ୍ୟ ହୋଇଥାନ୍ତି। ତେବେ ତୁମେମାନେ ଏଭଳି ମହାନ ଆତ୍ମା ଅଟ ଯାହାକି ଆଧା କଳ୍ପ ପର୍ଯ୍ୟନ୍ତ ନିଜେ ପୂଜ୍ୟ ସ୍ୱରୂପରେ ରହୁଛ ଏବଂ ଆଉ ଅଧା କଳ୍ପ ତୁମମାନଙ୍କର ଜଡ଼ ଚିତ୍ରର ପୂଜନ ହେଉଛେ। ସ୍ଲୋଗାନ, ଦିବ୍ୟ ବୁଦ୍ଧି ହିଁ ଶାନ୍ତିର ଶକ୍ତିର ଆଧାର ଅଟେ। ଅବ୍ୟକ୍ତ ଇସାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯିଏ ନିଜର ସୂକ୍ଷ୍ମ ଶକ୍ତିଗୁଡ଼ିକୁ ଯଥା ମନବୁଦ୍ଧିକୁ ନିୟନ୍ତ୍ରଣ କରିପାରିବ ସେ ଅନ୍ୟମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିପାରିବ। ସେଥିପାଇଁ ଯଦି ନିଜ ଉପରେ ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି ଥିବ ତେବେ ଏହା ହିଁ ଯଥାର୍ଥ ନିର୍ଣ୍ଣୟ ଶକ୍ତି ପାଲଟିଯିବ। ଚାହେ ଅଜ୍ଞାନୀ ଆତ୍ମାମାନଙ୍କୁ ସେବା ଦ୍ୱାରା ନିୟନ୍ତ୍ରଣ କର, ଚାହେ ବ୍ରାହ୍ମଣ ପରିବାରରେ ସ୍ନେହ ସମ୍ପନ୍ନ ସନ୍ତୁଷ୍ଟତା ସମ୍ପନ୍ନ ବ୍ୟବହାର କର, ଦୁଇଟି ଯାକରେ ସଫଳ ହୋଇଯିବ। ଓମ୍ ଶାନ୍ତି।